ଓମ୍ ଶାନ୍ତି। 4/3/2026 ଆଜିର ସାକାର ମହାବାକ୍ୟ। ବାବା କହିଛନ୍ତି, ମିଠିଏ ବଚେ, ତୁମମାନଙ୍କର କର୍ତ୍ତବ୍ୟ ହେଲା ମନୁଷ୍ୟକୁ ସଚେତନ କରିବା, ରାସ୍ତା ବତାଇବା। ଯେତେ ଯେତେ ତୁମେ ଦେହି ଅଭିମାନୀ ହୋଇ ବାବାଙ୍କର ପରିଚୟ ଶୁଣାଇବ, ତୁମର ସେତେ କଲ୍ୟାଣ ହେବ। ପ୍ରଶ୍ନ ହେଉଛି, ଗରିବ ପିଲାମାନେ ନିଜର କେଉଁ ବିଶେଷତା ଆଧାରରେ ଧନୀମାନଙ୍କଠାରୁ ମଧ୍ୟ ଆଗକୁ ବଢ଼ି ଯାଉଛନ୍ତି? ଉତ୍ତର ହେଉଛି, ଗରିବମାନଙ୍କ ଭିତରେ ଦାନ ପୁଣ୍ୟ କରିବାରେ ବହୁତ ଶ୍ରଦ୍ଧା ରହିଥାଏ। ଗରିବମାନେ ଭକ୍ତି ମଧ୍ୟ ବହୁତ ଶ୍ରଦ୍ଧାପୂର୍ବକ କରିଥାନ୍ତି। ସାକ୍ଷାତକାର ମଧ୍ୟ ଗରିବମାନଙ୍କୁ ହିଁ ହୋଇଥାଏ। ଧନୀ ଲୋକମାନଙ୍କୁ ନିଜର ଧନର ନିଶା ଲାଗି ରହିଥାଏ, ସେମାନଙ୍କ ଦ୍ୱାରା ପାପ ମଧ୍ୟ ଅଧିକ ହୋଇଥାଏ। ସେଥିପାଇଁ ଗରିବ ପିଲାମାନେ ଧନୀମାନଙ୍କଠାରୁ ଆଗକୁ ବଢ଼ି ଯାଇଥାନ୍ତି। ଗୀତ ହେଉଛି ଓମ୍ ନମଃ ଶିବାୟ, ଓମ୍ ଶାନ୍ତି। ତୁମ୍ ମାତପିତା ହମ୍ ବାଲକ ତେରେ, ଏହି ଗୀତରେ ତ ନିଶ୍ଚିତ ଭାବରେ ପରମପିତା ପରମାତ୍ମାଙ୍କର ହିଁ ମହିମାର ଗାୟନ କରାଯାଇଛି। ଏହି ମହିମା ତ ବିଲକୁଲ ସ୍ପଷ୍ଟ ଅଟେ, କାରଣ ସେ ହିଁ ରଚୟିତା ଅଟନ୍ତି। ଲୌକିକ ମା ବାପା ମଧ୍ୟ ତାଙ୍କ ପିଲାମାନଙ୍କର ରଚୟିତା ଅର୍ଥାତ୍ ଜନ୍ମଦାତା ଅଟନ୍ତି। ପାରଲୌକିକ ପିତାଙ୍କୁ ମଧ୍ୟ ରଚୟିତା କୁହାଯାଉଛି। ବନ୍ଧୁ ସହାୟକ ଏହିଭଳି ତାଙ୍କର ବହୁତ ମହିମା ଗାୟନ କରୁଛି, କିନ୍ତୁ ଲୌକିକ ପିତାଙ୍କର ଏତେ ମହିମା ନାହିଁ। ପରମପିତା ପରମାତ୍ମାଙ୍କର ମହିମା ହିଁ ଅଲଗା। ପିଲାମାନେ ତାଙ୍କୁ ଜ୍ଞାନର ସାଗର, ଜ୍ଞାନର ଭଣ୍ଡାର କହି ମହିମା କରୁଛନ୍ତି, କାରଣ ତାଙ୍କ ଭିତରେ ସମଗ୍ର ଜ୍ଞାନ ରହିଛି। ଏହି ପାଠପଢ଼ା କୌଣସି ପେଟ ପୋଷିବା ପାଇଁ ନୁହେଁ, ତାଙ୍କୁ ଜ୍ଞାନର ସାଗର, ଜ୍ଞାନର ଭଣ୍ଡାର କୁହାଯାଏ। ତେବେ ନିଶ୍ଚିତ ଭାବରେ ତାଙ୍କ ପାଖରେ ଜ୍ଞାନ ରହିଛି, କିନ୍ତୁ କେଉଁ ଜ୍ଞାନ? ଏହି ସୃଷ୍ଟି ଚକ୍ର କିପରି ଘୁରୁଛି, ତାଙ୍କଠାରେ ଏହି ଜ୍ଞାନ ହିଁ ରହିଛି। ତେଣୁ ସିଏ ହିଁ ଜ୍ଞାନର ସାଗର, ପତିତ ପାବନ ଅଟନ୍ତି। ଶ୍ରୀକୃଷ୍ଣଙ୍କୁ କେବେ କେବେ ବି ପତିତ ପାବନ ବା ଜ୍ଞାନର ସାଗର କୁହନ୍ତି ନାହିଁ। ତାଙ୍କର ମହିମା ବିଲକୁଲ ଅଲଗା, କିନ୍ତୁ ଉଭୟ ଭାରତବାସୀ ହିଁ ଅଟନ୍ତି। ଶିବ ବାବାଙ୍କର ମଧ୍ୟ ଭାରତରେ ହିଁ ମହିମା ହେଉଛି, ସେଥିପାଇଁ ଶିବ ଜୟନ୍ତୀ ମଧ୍ୟ ଏହିଠାରେ ହିଁ ପାଳନ କରୁଛନ୍ତି। ଶ୍ରୀକୃଷ୍ଣଙ୍କର ଜୟନ୍ତୀ ଏବଂ ଗୀତା ଜୟନ୍ତୀ ମଧ୍ୟ ଏହିଠାରେ ହିଁ ପାଳନ କରୁଛନ୍ତି। ଏହି ତିନିଟି ଜୟନ୍ତୀ ହେଲା ମୁଖ୍ୟ। ଏବେ ପ୍ରଶ୍ନ ଉଠୁଛି, ପ୍ରଥମେ କାହାର ଜୟନ୍ତୀ ହୋଇଥିବ, ଶିବଙ୍କର ନା କୃଷ୍ଣଙ୍କର? ମନୁଷ୍ୟ ତ ବିଲକୁଲ ବାବାଙ୍କୁ ଭୁଲି ଯାଇଛନ୍ତି। ଶ୍ରୀକୃଷ୍ଣଙ୍କର ଜୟନ୍ତୀକୁ ବହୁତ ସ୍ନେହର ସହିତ ଖୁବ୍ ଧୁମ୍ଧାମ୍ରେ ପାଳନ କରୁଛନ୍ତି। ଶିବ ଜୟନ୍ତୀ ବିଷୟରେ ସେତେ କାହାରିକୁ ଜଣା ନାହିଁ, ନା କୌଣସି ଗାୟନ ଅଛି। ଶିବ ଆସି କ'ଣ କରିଛନ୍ତି, ତାଙ୍କର ଜୀବନ କାହାଣୀ ବିଷୟରେ କାହାକୁ ବି ଜଣା ନାହିଁ। ଶ୍ରୀକୃଷ୍ଣଙ୍କ ବିଷୟରେ ତ ବହୁତ କଥା ଲେଖିଦେଇଛନ୍ତି। ଗୋପୀମାନଙ୍କୁ ହରଣ କରିଥିଲେ, ଏମିତି କରିଥିଲେ, ସେମିତି କରିଥିଲେ। ଶ୍ରୀକୃଷ୍ଣଙ୍କର ଚରିତ୍ର ବିଷୟରେ ବିଶେଷ ଭାବେ ଗୋଟିଏ ପତ୍ରିକା ମଧ୍ୟ ବାହାରୁଛି, କିନ୍ତୁ ଶିବଙ୍କର ଚରିତ୍ର ଆଦି କିଛି ବି ନାହିଁ। ଶ୍ରୀକୃଷ୍ଣଙ୍କର ଜୟନ୍ତୀ କେବେ ହେଲା, ପୁଣି ଗୀତା ଜୟନ୍ତୀ କେବେ ହେଲା? ଶ୍ରୀକୃଷ୍ଣ ଯେତେବେଳେ ବଡ଼ ହେବେ ତେବେ ଯାଇ ତ ଜ୍ଞାନ ଶୁଣାଇବେ। ଶ୍ରୀକୃଷ୍ଣଙ୍କର ପିଲାଦିନକୁ ତ ଦେଖାଉଛନ୍ତି, ଟୋକେଇରେ ରଖି ନଦୀ ସେ ପାରିକୁ ନେଇଗଲେ ଟିକିଏ ବଡ଼ ଅବସ୍ଥାରେ ରଥ ଉପରେ ଛିଡ଼ା ହୋଇ ଚକ୍ର ଚଲାଉଥିବା ଦେଖାଯାଉଛନ୍ତି। ସେତେବେଳେ ସିଏ 16-17 ବର୍ଷର ହୋଇଥିବେ, ଅଧିକ ଚିତ୍ର ବାଲ୍ୟ ଅବସ୍ଥାର ହିଁ ଦେଖାଉଛନ୍ତି। ତେବେ ଗୀତା କେବେ ଶୁଣାଇଲେ, ସେହି ସମୟରେ ତ ଶୁଣାଇ ନଥିବେ, କାରଣ ଭାଗବତରେ ବର୍ଣ୍ଣିତ ଅଛି ଯେ ଅମୁକକୁ ହରଣ କଲେ, ଏମିତି କଲେ, ସେମିତି କଲେ। ତେଣୁ ସେ ସମୟରେ ଜ୍ଞାନ ଶୁଣାଇବା ତ ଶୋଭା ପାଇବ ନାହିଁ। ଜ୍ଞାନ ତ ସେତେବେଳେ ଶୁଣାଇବେ ଯେତେବେଳେ ବୃଦ୍ଧାବସ୍ଥା ଆସିବ, ଅର୍ଥାତ୍ ଅନୁଭବୀ ହେବେ। ଗୀତା ମଧ୍ୟ କିଛି ସମୟ ପରେ ଶୁଣାଇବେ, ତେବେ ଶିବ ଆସି କ'ଣ କଲେ ଏକଥା କିଛି ବି ଜଣା ନାହିଁ। ସମସ୍ତେ ଯେପରି ଅଜ୍ଞାନ ନିଦ୍ରାରେ ଶୋଇଯାଇଛନ୍ତି, ବାବା କହୁଛନ୍ତି, ମୋର ଜୀବନ କାହାଣୀ ବିଷୟରେ କାହାକୁ ବି ଜଣା ନାହିଁ, ମୁଁ କ'ଣ କରିଛି, ମୋତେ ହିଁ ପତିତ ପାବନ କହୁଛନ୍ତି। ଯେତେବେଳେ ମୁଁ ଆସୁଛି ସେତେବେଳେ ମୋ ସହିତ ଗୀତା ମଧ୍ୟ ଅଛି, ମୁଁ ସାଧାରଣ ବୃଦ୍ଧ ଅନୁଭବୀ ଶରୀରରେ ଆସୁଛି। ଶିବ ଜୟନ୍ତୀ ମଧ୍ୟ ତୁମେମାନେ ଭାରତରେ ହିଁ ପାଳନ କରୁଛ। ଶ୍ରୀକୃଷ୍ଣ ଜୟନ୍ତୀ, ଗୀତା ଜୟନ୍ତୀ, ଏହି ତିନିଟି ହେଲା ମୁଖ୍ୟ। ରାମଙ୍କର ଜୟନ୍ତୀ ତ ପରେ ହେଉଛି, ବର୍ତ୍ତମାନ ସମୟରେ ଯାହା କିଛି ହେଉଛି ପରେ ତାହା ପାଳନ କରାଯାଇଥାଏ। ସତ୍ୟଯୁଗ ତ୍ରେତା ଯୁଗରେ ଜୟନ୍ତୀ ଆଦି ପାଳନ ହୁଏ ନାହିଁ। ସୂର୍ଯ୍ୟବଂଶୀମାନଙ୍କଠାରୁ ଚନ୍ଦ୍ରବଂଶୀମାନେ ଉତ୍ତରାଧିକାରୀ ହିସାବରେ ସମ୍ପତ୍ତି ନେଇଥାନ୍ତି। ସେଠାରେ ଆଉ କାହାର ମହିମା ନାହିଁ, କେବଳ ରାଜାମାନଙ୍କର ରାଜ୍ୟଭିଷେକ ପାଳନ କରୁଥିବେ। ଜନ୍ମଦିନ ତ ଆଜିକାଲି ସମସ୍ତେ ପାଳନ କରୁଛନ୍ତି, ତାହା ତ ସାଧାରଣ କଥା। ଶ୍ରୀକୃଷ୍ଣ ଜନ୍ମ ହେଲେ, ବଡ଼ ହେଲେ, ପରେ ରାଜ୍ୟକାର୍ଯ୍ୟ ଚଳାଇଲେ, ଏଥିରେ ମହିମା କରିବାର ତ କୌଣସି କଥା ହିଁ ନାହିଁ। ସତ୍ୟଯୁଗ ତ୍ରେତା ଯୁଗରେ ସୁଖର ରାଜ୍ୟ ଚାଲିଥାଏ। ସେହି ରାଜ୍ୟ କେବେ କିପରି ସ୍ଥାପନ ହେଲା ତାହା ତୁମମାନଙ୍କ ବୁଦ୍ଧିରେ ଅଛି। ବାବା କହୁଛନ୍ତି, ପିଲାମାନେ, ମୁଁ କଳ୍ପ କଳ୍ପ କଳ୍ପର ସଙ୍ଗମ ଯୁଗରେ ଆସୁଛି। କଳିଯୁଗର ଶେଷ ହେଲା ପତିତ ଦୁନିଆ, ସତ୍ୟଯୁଗର ଆରମ୍ଭ ପବିତ୍ର ଦୁନିଆ। ମୁଁ ତୁମର ପିତା, ତେଣୁ ତୁମମାନଙ୍କୁ ସମ୍ପତ୍ତି ନିଶ୍ଚିତ ଦେବି। କଳ୍ପ ପୂର୍ବରୁ ମଧ୍ୟ ତୁମକୁ ବର୍ଷା ଦେଇଥିଲି, ସେଥିପାଇଁ ତୁମେମାନେ ଶିବ ଜୟନ୍ତୀ ପାଳନ କରିଆସୁଛ। କିନ୍ତୁ ମୋର ନାମକୁ ଭୁଲିଯିବା କାରଣରୁ ଶ୍ରୀକୃଷ୍ଣଙ୍କର ନାମ ଲେଖିଦେଇଛ। ଶିବ ବାବା ହିଁ ସର୍ବଶ୍ରେଷ୍ଠ ଅଟନ୍ତି ନା? ପ୍ରଥମେ ତ ତାଙ୍କର ଜୟନ୍ତୀ ହେବ, ତାପରେ ଯାଇ ସାକାର ମନୁଷ୍ୟମାନଙ୍କର ଜୟନ୍ତୀ ହେବ। ବାସ୍ତବରେ ଆତ୍ମାମାନେ ତ ସମସ୍ତେ ଉପରୁ ଓହ୍ଲାଇଛନ୍ତି, ମୋର ମଧ୍ୟ ଅବତରଣ ହୋଇଛି। ଶ୍ରୀକୃଷ୍ଣ ତ ମାତା ଗର୍ଭରୁ ଜନ୍ମ ନେଇଥିଲେ, ପାଳନା ନେଇଥିଲେ, ଏଠାରେ ସମସ୍ତଙ୍କୁ ପୁନର୍ଜନ୍ମରେ ଆସିବାକୁ ହିଁ ପଡ଼ିବ। ଶିବ ବାବା ଏଠାକୁ ଆସୁଛନ୍ତି ସତ, କିନ୍ତୁ ପୁନର୍ଜନ୍ମ ନେଉନାହାନ୍ତି। ତେବେ ଏସବୁ କଥା ବାବା ଆସି ବୁଝାଉଛନ୍ତି, ବ୍ରହ୍ମା ବିଷ୍ଣୁ ଶଙ୍କରଙ୍କର ତ୍ରିମୂର୍ତ୍ତି ଚିତ୍ର ଦେଖାଉଛନ୍ତି ନା? କୁହନ୍ତି ବ୍ରହ୍ମାଙ୍କ ଦ୍ୱାରା ସ୍ଥାପନା, କାରଣ ଶିବଙ୍କର ତ ନିଜର ଶରୀର ହିଁ ନାହିଁ। ସିଏ ନିଜେ ଆସି ଶୁଣାଉଛନ୍ତି ଯେ ମୁଁ ୟାଙ୍କର ବୃଦ୍ଧ ଶରୀରରେ ଆସୁଛି। ଇଏ ନିଜର ଜନ୍ମକୁ ଜାଣିନାହାନ୍ତି, ୟାଙ୍କର ବହୁତ ଜନ୍ମର ଏହା ଶେଷ ଜନ୍ମ ଅଟେ। ତେବେ ପ୍ରଥମେ ବୁଝାଇବାକୁ ପଡ଼ିବ ଯେ ଶିବ ଜୟନ୍ତୀ ବଡ଼ ନା ଶ୍ରୀକୃଷ୍ଣ ଜୟନ୍ତୀ ବଡ଼। ଯଦି ଶ୍ରୀକୃଷ୍ଣ ହିଁ ଗୀତା ଶୁଣାଉଛନ୍ତି, ତେବେ ଗୀତା ଜୟନ୍ତୀ ତ ତାଙ୍କ ଜନ୍ମର ବହୁତ ବର୍ଷ ପରେ ହେବା ଉଚିତ, କାରଣ ଶ୍ରୀକୃଷ୍ଣ ବଡ଼ ହେବେ। ଏହା ସବୁ ବୁଝିବାର କଥା ନା? କିନ୍ତୁ ବାସ୍ତବରେ ଶିବ ଜୟନ୍ତୀ ପରେ ପରେ ତୁରନ୍ତ ଗୀତା ଜୟନ୍ତୀ ଆସୁଛି। ଏହି ପଏଣ୍ଟକୁ ମଧ୍ୟ ବୁଦ୍ଧିରେ ରଖିବାକୁ ହେବ। ପଏଣ୍ଟ ତ ଅନେକ ଅଛି, ଯାହାକୁ ନୋଟ୍ ନ କଲେ ମନେ ରହିବ ନାହିଁ। ବ୍ରହ୍ମା ବାବା ତାଙ୍କର କେତେ ନିକଟରେ ଅଛନ୍ତି, ତାଙ୍କର ରଥ ମଧ୍ୟ ଅଟନ୍ତି, କିନ୍ତୁ ସିଏ ମଧ୍ୟ କହୁଛନ୍ତି ଯେ ସମୟ ଅନୁସାରେ ସବୁ ପଏଣ୍ଟ ମନେ ପଡ଼ିଯିବ, ତାହା ବହୁତ କଷ୍ଟକର କଥା। ବାବା ବୁଝାଉଛନ୍ତି ସମସ୍ତଙ୍କୁ, ପ୍ରଥମେ ଦୁଇ ଜଣ ପିତାଙ୍କର ରହସ୍ୟ ବୁଝାଅ। ଶିବ ବାବାଙ୍କର ଜୟନ୍ତୀ ପାଳନ କରାଯାଉଛି, ଏବେ ନିଶ୍ଚିତ ଭାବରେ ସିଏ ଏଠାକୁ ଆସୁଥିବେ। ଯେପରି ଯୀଶୁଖ୍ରୀଷ୍ଟ ବୁଦ୍ଧଦେବ ଆସି ନିଜ ନିଜର ଧର୍ମ ସ୍ଥାପନା କରୁଛନ୍ତି, ତେବେ ସେମାନେ ମଧ୍ୟ ଆତ୍ମା ହିଁ ଅଟନ୍ତି, ଯିଏକି ଅନ୍ୟର ଶରୀରରେ ପ୍ରବେଶ କରି ଧର୍ମ ସ୍ଥାପନା କରୁଛନ୍ତି। ଇଏ ହେଲେ ହେଭେନ୍ଲି ଗଡ୍ ଫାଦର ଅର୍ଥାତ୍ ସ୍ୱର୍ଗୀୟ ଈଶ୍ୱର ପିତା, ସୃଷ୍ଟିର ରଚୟିତା। ତେବେ ନିଶ୍ଚିତ ନୂଆ ସୃଷ୍ଟି ରଚନା କରିବେ। ସିଏ କେବେ ପୁରୁଣା ସୃଷ୍ଟି ରଚନା କରିବେ କି? ନୂଆ ସୃଷ୍ଟିକୁ ସ୍ୱର୍ଗ କୁହାଯାଏ, ଏବେ ହେଲା ନର୍କ। ବାବା କହୁଛନ୍ତି, ମୁଁ କଳ୍ପ କଳ୍ପର ସଙ୍ଗମ ଯୁଗରେ ଆସି ତୁମମାନଙ୍କୁ ରାଜଯୋଗର ଜ୍ଞାନ ଦେଉଛି। ଏହା ହେଲା ଭାରତର ପ୍ରାଚୀନ ଯୋଗ। ତେବେ ସେହି ଯୋଗ କିଏ ଶିଖାଇଥିଲେ? ଶିବ ବାବାଙ୍କ ନାମକୁ ତ ଗୁପ୍ତ କରିଦେଇଛନ୍ତି। ପ୍ରଥମେ ତ କହୁଛନ୍ତି ଯେ ଗୀତାର ଭଗବାନ ଶ୍ରୀକୃଷ୍ଣ ଆଉ ବିଷ୍ଣୁ ଆଦିଙ୍କର ନାମ ଦେଇ ଦେଉଛନ୍ତି। ବାସ୍ତବରେ ଶିବ ବାବା ହିଁ ରାଜଯୋଗ ଶିଖାଇଥିଲେ, ଏକଥା କାହାକୁ ଜଣାନାହିଁ। ଶିବ ଜୟନ୍ତୀକୁ ନିରାକାରଙ୍କର ଜୟନ୍ତୀ ରୂପରେ ହିଁ ଦେଖାଯାଉଛନ୍ତି। ସିଏ କିପରି ଆସିଲେ, ଆସି କ'ଣ କଲେ, ସିଏ ତ ସମସ୍ତଙ୍କର ସଦ୍ଗତିଦାତା, ମୁକ୍ତିଦାତା, ଗାଇଡ୍ ଅର୍ଥାତ୍ ପଥ ପ୍ରଦର୍ଶକ ଅଟନ୍ତି। ଏବେ ସର୍ବ ଆତ୍ମାଙ୍କୁ ପରମାତ୍ମା ପଥ ପ୍ରଦର୍ଶକଙ୍କର ଆବଶ୍ୟକତା ରହିଛି, ସିଏ ମଧ୍ୟ ଆତ୍ମା ହିଁ ଅଟନ୍ତି। ଯେପରି ମନୁଷ୍ୟଙ୍କର ଗାଇଡ୍ ମନୁଷ୍ୟ ହିଁ ହୋଇଥାନ୍ତି, ସେହିପରି ଆତ୍ମାମାନଙ୍କର ଗାଇଡ୍ ମଧ୍ୟ ଆତ୍ମା ହିଁ ହେବା ଆବଶ୍ୟକ, ସିଏ ପରମ ଆତ୍ମା ହିଁ ଅଟନ୍ତି। ମନୁଷ୍ୟ ତ ସମସ୍ତେ ପୁନର୍ଜନ୍ମ ନେଇ ନେଇ ପତିତ ହୋଇଯାଇଛନ୍ତି, ତେବେ ସମସ୍ତଙ୍କୁ ପାବନ କରି କିଏ ଘରକୁ ନେଇଯିବେ? ବାବା କହୁଛନ୍ତି, ମୁଁ ହିଁ ଆସି ପାବନ ହେବାର ଉପାୟ କହୁଛି, ତୁମେମାନେ ମୋତେ ମନେ ପକାଅ। ଶ୍ରୀକୃଷ୍ଣ ତ ଏକଥା କହିପାରିବେ ନାହିଁ ଯେ ଦେହର ସବୁ ସମ୍ବନ୍ଧକୁ ଛାଡ଼, କାରଣ ସିଏ ତ ନିଜେ 84 ଜନ୍ମ ନେଇଛନ୍ତି, ସବୁ ପ୍ରକାରର ସମ୍ବନ୍ଧରେ ମଧ୍ୟ ଆସୁଛନ୍ତି। ବାବାଙ୍କୁ ତ ନିଜର ଶରୀର ନାହିଁ, ତୁମକୁ ଏହି ଆତ୍ମିକ ଯାତ୍ରା ବାବା ହିଁ ଶିଖାଉଛନ୍ତି। ଏହା ହେଉଛି ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କ ପ୍ରତି ଆତ୍ମିକ ଜ୍ଞାନ। श्रीकृष्ण कहार आत्मिक पिता तो नुहंती ना मु सबु आत्मा मानकर आत्मिक पिता एवं गाइड मध्य अटे मुक्तिदाता पथ प्रदर्शक आनंदर भंडार सदा पवित्र सबकिछि मो पाई ही कहा जाउछि एबे मु एही शरीर द्वारा तुम आत्मा मानकु ज्ञान देउछि तुमे मध्य शरीर द्वारा ज्ञान ग्रहण करुछ सीए हेले गॉडफादर ईश्वर पिता सीए निजर रूप सम्बन्धरे मध्य बताई छंती जेमिति आत्मा बिंदु सेमिति परमात्मा मध्य बिंदु अटंती यहा मध्य नियति अटे ना एते छोट तारका सदृश आत्मा भितरे 84 जन्मर पाठ भरी होई रहिछि वास्तवरे यहा कु ही सबुठारु बड़ प्राकृतिक कथा कहा जीव यहा ही नियति अटे बाबांकर मध्य ड्रामा रे पाठ रहिछि जे की भक्ति मार्ग रे मध्य तुमर सेवा कहुछंती तुम आत्मा रे 84 जन्मर पाठ अविनाशी अटे एहाकु ही कहा जाउछि नियति एहार वर्णना किपरि करा जीवो आत्मा एते छोट एकथा शुणी आश्चर्य हेउछंती आत्मा मध्य तारका सदृश किंतु संपूर्ण 84 जन्म भोग करुछि सुख मध्य संपूर्ण भोग करिवो एहा ही प्रकृति अटे बाबा मध्य आत्मा ही अटंती किंतु सीए हेले परमात्मा तांक भितरे सृष्टिर सबु ज्ञान भरी होई रहिछि जहा कि पिला मानंकु बुझाउ छंती ए सबु हेला नुआ कथा नुआ लोक माने सुनिले कहिबे एमानंकर ज्ञान कोनसी शास्त्र पुराण रे मध्य नाही किंतु जेउ माने कल्प पूर्वे सुनिथिले वर्षा नैथिले सही माने ही एठाकु आसु छंती धीरे धीरे वृद्धि प्राप्त हेउछि एथिरे समय लागुछि प्रजा मध्य अनेक हेउ छंती ताहा तो बहुत सहज किंतु राजा हेबारे बहुत परिश्रम रहिछि जो मने बहुत धन दान करंती से मने राजा घरे जन्म नै थांती गरीब मने मध्य निजर शक्ति मुताबक जहा किछि दान करूथिबे सेथिरे से मने मध्य राजा हेबे जो मने निष्ठापर भक्त थांती से मने मध्य दान पुण्य करंती साहूकार मानंक द्वारा पाप मध्य अधिक हेउथिबो किंतु गरीबंक भितरे भगवानक प्रति बहुत श्रद्धा थाए से मने बहुत स्नेहर सहित अल्प किछि भी दान करि देले मध्य तांकु बहुत मिली थाए गरीब माने भक्ति मध्य बहुत करंती कहंती दर्शन दियो नचित गला काटी देबु साहूकार एपरी कहिबे नाही साक्षात्कार मध्य गरीबंकु ही होई थाए एवं सही माने ही अधिक दान पुण्य करी थांती राजा मध्य सही माने होई थांती पैसा बाला लोकंकु बहुत अहंकार थाए एठारे मध्य गरीब मानंकु 21 जन्मर सुख मिलुछि गरीब मध्य अधिक अछंती साहूकार मैंने शिशु समय रे आसीबे तेबे भारत जी की एते उच्च थिला सीए पुणी एते गरीब किपरि हेला से कथा तुमे माने ही जानी छ जेते बेले द्वापर आरंभ रे भूमिकंप रे महल इत्यादि सबु नष्ट होई जीवो भारत गरीब होई जीवो रावण राज्य हेबा द्वारा हाहाकार होई जाए तेणु एही भली जिनिस अर्थात महल आदि रही पारिबो नाही प्रत्येक जिनिसर आयुष तो थाए ना सेठारे मनुष्य मानंकर आयुष जेपरी अधिक थाए सेही परी घरर आयुष मध्य अधिक होई थाए सुनार मार्बल रो बड़ बड़ घर तयारी होई चालिबो सुनार महल तो बहुत मजबूत हेबो नाटक रे मध्य देखाई थांती ना युद्ध लागी थाए घर द्वार सबु भांगी रुजी जाए पुणी तयारी होई जाए से गुड़ी को सेही भली तयारी होई थाए स्वर्ग रे महल आदि जहा किछि तयारी करिवे एमिति नुहे जे मिस्त्री माने किपरि तयारि करिवे ताहा मध्य देखाइबे हां एतिकी जानुछंती जे कल्प पूर्व भली घर तयारि हेबो विवेक कहुची आगकु गले तुमकु सबु साक्षात्कार हेबो तेबे ए सबु कथारे पिला मानंकर कोनसी संबंध नाही पिला मानंकु त पाठ पढिबाकु हेबो स्वर्गर मालिक हेबाकु पडिबो स्वर्ग एवं नरक त अनेक थरा पास होईछि एबे स्वर्ग एवं नरक उभय पास होई जाईछि एबे हेउछि संगम युग सत्य युग रे ज्ञान रहिबो नाही वर्तमान तुम मानंकु पूरा ज्ञान मिलिछि लक्ष्मी नारायण को एही ज्ञान किए देइथिला से कथा एबे तुमे माने जानु छो ए माने एही संपत्ति काहाठारु पाइथिले से माने एही ठारे पाठ पढ़ी स्वर्गर मालिक हेउछंती पुणी सेठारे जाई महलादि तयारी करिवे सर्जन बा डाक्टर माने मध्य बड़ बड़ डाक्टरखाना तयारी करिथांती ना बाबा पिला मानंकु दिनकु दिन ज्ञानर नुआ नुआ पॉइंट सुनाउछंती तुमर धंदा हेला मनुष्य मानंकु सचेतन करिबा ରାସ୍ତା ଦେଖାଇବା, ଯେପରି ବାବା କେତେ ସ୍ନେହରେ ବସି ବୁଝାଉଛନ୍ତି, ଏଥିରେ ଦେହ ଅଭିମାନର କୌଣସି କଥା ନାହିଁ। ବାବା କେବେ ବି ହେଲେ ଦେହ ଅଭିମାନ ହୋଇ ପାରିବେ ନାହିଁ। ତୁମକୁ ଦେହି ଅଭିମାନୀ ହେବାରେ ହିଁ ପରିଶ୍ରମ କରିବାକୁ ପଡୁଛି। ଯେଉଁମାନେ ଦେହି ଅଭିମାନୀ ହୋଇ ବାବାଙ୍କର ପରିଚୟ ଦେଉଛନ୍ତି, ବୁଝିବାକୁ ହେବ ଯେ ସେମାନେ ଅନେକଙ୍କର କଲ୍ୟାଣ କରୁଛନ୍ତି। ପ୍ରଥମେ ଦେହ ଅଭିମାନ ଆସେ, ତାପରେ ପୁଣି ଅନ୍ୟାନ୍ୟ ବିକାର ସବୁ ଆସିଥାନ୍ତି। ଲଡ଼ାଇ ଝଗଡ଼ା କରିବା, ନବାବଙ୍କ ଭଳି ବ୍ୟବହାର କରିବା, ଏସବୁ ହେଲା ଦେହ ଅଭିମାନ। ଯଦିଓ ଏହା ଆମର ରାଜଯୋଗ, କିନ୍ତୁ ବହୁତ ସାଧାରଣ ଭାବରେ ରହିବାକୁ ହେବ। କିନ୍ତୁ ଟିକିଏ ଟିକିଏ କଥାରେ ଅହଙ୍କାର ଆସିଯାଉଛି। ଯଦି କୌଣସି ସୌକିଆ ଘଡ଼ିଟିଏ ଦେଖିଲେ, ତେବେ ଇଚ୍ଛା ହେବ ପିନ୍ଧିବା ପାଇଁ, ମନ ଭିତରେ ବିଚାର ଚାଲିବ, ଏହାକୁ ମଧ୍ୟ ଦେହ ଅଭିମାନ କୁହାଯାଏ। ଯଦି ବହୁତ ଭଲ ଦାମୀ ଜିନିଷ ରଖିବ, ତେବେ ତାର ମଧ୍ୟ ଯତ୍ନ ନେବାକୁ ପଡ଼ିବ। ଯଦି ହଜିଗଲା, ତେବେ ମନ ବ୍ୟସ୍ତ ହେବ। ଅନ୍ତିମ ସମୟରେ ଯଦି କିଛି ବି ମନେ ପଡ଼ିଲା, ତେବେ ପଦ ଭ୍ରଷ୍ଟ ହୋଇଯିବ। ଏସବୁ ହେଲା ଦେହ ଅଭିମାନର ଅଭ୍ୟାସ। ସେମାନେ ପୁଣି ନିଶ୍ଚିତ ସେବା ପରିବର୍ତ୍ତେ ଅପସେବା କରିବେ। ରାବଣ ତୁମକୁ ଦେହ ଅଭିମାନୀ କରିଦେଇଛି, ତୁମେ ଦେଖୁଛ ବାବା କେତେ ସାଧାରଣ ଭାବରେ ଚଳୁଛନ୍ତି। ସମସ୍ତଙ୍କର ସେବାକୁ ଦେଖାଯାଇଥାଏ। ମହାରଥୀ ପିଲାମାନଙ୍କୁ ସେବା ଦ୍ୱାରା ନିଜର ଅବସ୍ଥାକୁ ମଜବୁତ କରିବାକୁ ପଡ଼ିବ। ମହାରଥୀମାନଙ୍କୁ ହିଁ ଚିଠି ଲେଖାଯାଇଥାଏ ଯେ ତୁମେ ଅମୁକ ଜାଗାକୁ ଯାଇ ଭାଷଣ କର। ଜଣେ ଅନ୍ୟ ଜଣଙ୍କୁ ସେବା କରିବା ପାଇଁ ଡାକିଥାନ୍ତି, କିନ୍ତୁ ପିଲାମାନଙ୍କ ଭିତରେ ଦେହ ଅଭିମାନ ବହୁତ ରହୁଛି। ଯଦିଓ ଭାଷଣ କରିବାରେ ବହୁତ ପାରଙ୍ଗମ, କିନ୍ତୁ ନିଜ ଭିତରେ ଆତ୍ମିକ ସ୍ନେହ ନାହିଁ। ଦେହ ଅଭିମାନ ସମ୍ବନ୍ଧକୁ ଖରାପ କରିଦେଉଛି। କୌଣସି କଥାରେ ତୁରନ୍ତ ବିଗିଡ଼ି ଯିବା ଏଭଳି ମଧ୍ୟ ହେବା ଉଚିତ ନୁହେଁ। ସେଥିପାଇଁ ବାବା କହୁଛନ୍ତି, ଯଦି କାହାକୁ କିଛି ପଚାରିବାର ଅଛି, ତେବେ ବାବାଙ୍କୁ ଆସି ପଚାର। ଯଦି କେହି ପଚାରିବେ, ବାବା ଆପଣଙ୍କର କେତେ ଜଣ ପିଲା, ତେବେ ବାବା କହିବେ, ପିଲା ତ ଅଗଣିତ, କିନ୍ତୁ କେହି କୁପୁତ୍ର କେହି ସୁପୁତ୍ର ମଧ୍ୟ ଅଛନ୍ତି। ତେବେ ଏଭଳି ବାବାଙ୍କର ତ ଆଜ୍ଞାକାରୀ ବିଶ୍ୱସ୍ତ ହୋଇ ରହିବା ଉଚିତ ନା? ଆଚ୍ଛା, ମିଠା ମିଠା ଶିଖିଲା ଦେହ ସନ୍ତାନମାନଙ୍କ ପ୍ରତି ମାତା ପିତା ବାପା ଦାଦାଙ୍କର ମଧୁର ସ୍ନେହ ସମ୍ପନ୍ନ ଶୁଭେଚ୍ଛା ଏବଂ ସୁପ୍ରଭାତ। ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ। ଆତ୍ମିକ ସନ୍ତାନମାନଙ୍କର ଆତ୍ମିକ ପିତାଙ୍କୁ ମଧ୍ୟ ନମସ୍ତେ। ନମସ୍ତେ ବାବା। ଧାରଣା ପାଇଁ ମୁଖ୍ୟ ସାରାଂଶ। ପ୍ରଥମ ନମ୍ବର, ଦେହ ଅଭିମାନରେ ଆସି କୌଣସି ପ୍ରକାରର ଫେସନ କରିବାର ନାହିଁ, କୌଣସି ଜିନିଷର ଅଧିକ ସଉକ ରଖିବାର ନାହିଁ, ବହୁତ ବହୁତ ସାଧାରଣ ଭାବରେ ଚଳିବାକୁ ହେବ। ଦ୍ୱିତୀୟ ନମ୍ବର, ପରସ୍ପର ଭିତରେ ବହୁତ ବହୁତ ସ୍ନେହର ସହିତ ଚଳିବାକୁ ହେବ, କେବେ ହେଲେ ସମ୍ବନ୍ଧ ଖରାପ କରିବା ଉଚିତ ନୁହେଁ। ବାବାଙ୍କର ସୁପୁତ୍ର ସନ୍ତାନ ହେବାର ଅଛି, ଅହଙ୍କାରରେ କେବେ ହେଲେ ଆସିବାର ନାହିଁ। ବରଦାନ, ନିଜ ଭାଗ୍ୟର ଏବଂ ଭାଗ୍ୟ ବିଧାତାଙ୍କର ଗୁଣଗାନ କରୁଥିବା ସଦା ପ୍ରସନ୍ନ ଚିତ୍ତ ଭବ। ସମସ୍ତ ବ୍ରାହ୍ମଣ ପିଲାମାନଙ୍କୁ ଜନ୍ମ ହେବା ମାତ୍ରକେ ଜନ୍ମସିଦ୍ଧ ଅଧିକାର ରୂପରେ ମୁକୁଟ, ତିଳକ ଏବଂ ସିଂହାସନ ପ୍ରାପ୍ତ ହୋଇଥାଏ। ତେଣୁ ଏହିଭଳି ଚମକୁଥିବା ଭାଗ୍ୟର ତାରକାକୁ ଦେଖି ନିଜର ଭାଗ୍ୟର ଏବଂ ଭାଗ୍ୟ ବିଧାତାଙ୍କର ଗୁଣ ଗାନ କର, ଯାହାଦ୍ୱାରା ତୁମେ ଗୁଣ ସମ୍ପନ୍ନ ହୋଇଯିବ। କିନ୍ତୁ ନିଜର ଦୁର୍ବଳତା ଗୁଡ଼ିକର ଗୁଣଗାନ କର ନାହିଁ, କେବଳ ଭାଗ୍ୟର ହିଁ ଗୁଣଗାନ କର। ଯଦି ସର୍ବଦା ପ୍ରଶ୍ନଠାରୁ ଉର୍ଦ୍ଧ୍ୱରେ ରହିବ, ତେବେ ଯାଇ ସର୍ବଦା ପ୍ରସନ୍ନ ଚିତ୍ତ ହୋଇ ରହିବାର ବରଦାନ ପ୍ରାପ୍ତ ହେବ ଏବଂ ଅନ୍ୟମାନଙ୍କୁ ମଧ୍ୟ ସହଜରେ ପ୍ରସନ୍ନ କରିପାରିବ। ସ୍ଲୋଗାନ ହେଲା, ଏକନମି ଏବଂ ଇକୋନମି ଅର୍ଥାତ୍ ମିତବ୍ୟୟୀ ହୋଇ ଚାଲିବା ହିଁ ବ୍ରାହ୍ମଣ ଜୀବନରେ ସଫଳତାର ଆଧାର ଅଟେ। ଏକନମି ଏବଂ ଇକୋନମି ଅର୍ଥାତ୍ ମିତବ୍ୟୟୀ ହୋଇ ଚାଲିବା ହିଁ ବ୍ରାହ୍ମଣ ଜୀବନରେ ସଫଳତାର ଆଧାର ଅଟେ। ଅବ୍ୟକ୍ତ ଇଶାରା, ନିଶ୍ଚୟର ମୂଳଦୁଆକୁ ମଜବୁତ କରି ସର୍ବଦା ନିର୍ଭୟ ଏବଂ ନିଶ୍ଚିନ୍ତ ରୁହ। ନିଶ୍ଚୟ ସର୍ବଦା ନିଶ୍ଚିନ୍ତ ହିଁ କରିଥାଏ ଏବଂ ଯିଏ ସର୍ବଦା ନିଶ୍ଚିନ୍ତ ସ୍ଥିତିରେ ରହି କାର୍ଯ୍ୟ କରିଥାଏ, ସେ ସବୁଥିରେ ସଫଳତା ପ୍ରାପ୍ତ କରିଥାଏ। କାହିଁକି ନା ନିଶ୍ଚିନ୍ତ ସ୍ଥିତିରେ ବୁଦ୍ଧି ଯଥାର୍ଥ ନିର୍ଣ୍ଣୟ ନେଇଥାଏ। ତେବେ ଯଥାର୍ଥ ନିଶ୍ଚୟର ଆଧାର ହେଲା ନିଶ୍ଚୟ ବୁଦ୍ଧି, ନିଶ୍ଚିନ୍ତ ବୁଦ୍ଧି। ସେଥିରେ ଭାବିବାର ମଧ୍ୟ ଆବଶ୍ୟକତା ନଥାଏ। ଆଚ୍ଛା, ଓମ୍ ଶାନ୍ତି।